ହ୍ୟାଲୋ, ହଁ ହ୍ୟାଲୋ, ନମସ୍କାର। ମୋ ନାଁ ମାମା ସାହୁ, ମୁଁ 50 ନମ୍ବର ୱାର୍ଡର ଫାଟେସନ ବସ୍ତିରେ ରୁହେ। ଆଉ ମୁଁ ଦୀର୍ଘ ଏଇଠି 22 ବର୍ଷ ରହିଲିଣି। ଆଉ ଏଠି ବହୁତ ତ ସମସ୍ୟା ଗୁଡା ଅଛି, କିନ୍ତୁ ସେଇ ସମସ୍ୟା ମଧ୍ୟରୁ ଆଉ ଦୁଇଟା ଆମର ମୁଖ୍ୟତଃ ହେଉଛି ଡ୍ରେନ୍ ସମସ୍ୟା ଆଉ ପାଣି ସମସ୍ୟା। ଆଉ ଡ୍ରେନ୍ ଆମର ପୁରା ପୋତି ହେଇଗଲାଣି, ଆଉ ଡ୍ରେନ୍ରେ ଜମା ବି ଆଉ ପାଣି ଯାଉନି, ଆଉ ଏମିତି ହେଇକି ମଶା ମାଛି ବହୁତ ବଢ଼ୁଛନ୍ତି, ଏମିତି ରୋଗ ଜୀବାଣୁ ବି ବହୁତ ହେଉଛନ୍ତି। ଆଉ ସେ ଡ୍ରେନ୍ଟା ଟିକେ ସଫା କରିଦିଅନ୍ତେ ବହୁତ ଭଲ ହୁଅନ୍ତା। ଆଉ ପାଣି ପାଣି ଗୋଟେ ଟାଇମ୍ ଦେବା ହେତୁ ଆମେ ପାଣି କେୟାର ଯେତେବେଳେ ରଖିପାରୁନୁ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ। ଯଦି ପାଣି ଟିକେ ଦୁଇ ଟାଇମ୍ ଆସନ୍ତା ବୋଲେ ସମସ୍ତେ ଉପକୃତ ହୋଇଥାନ୍ତୁ।